ସନ୍ତ୍ରୀଗଡ଼ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଲୋହି ଠାକୁରାଣୀ। ଅନେକ ମାଙ୍କୁ ମା ଚଣ୍ଡିକା ନାମରେ ମଧ୍ୟ ସମ୍ବୋଧନ କରିଥାନ୍ତି। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ମା ଲୋହି ଠାକୁରାଣୀଙ୍କର ଯାତ୍ରା ଅନୁଷ୍ଠିତ ହୋଇଥାଏ। ତେବେ ଆସନ୍ତୁ ସେ ଜଗଜ୍ଜନନୀ ସେ କରୁଣାମୟୀ ମା ଲୋହି ଠାକୁରାଣୀଙ୍କର ଯଶଗାନ କରିବ। ଏହି ଅମୃତବାଣୀରେ କଣ୍ଠଦାନ କରିଛନ୍ତି ଚଣ୍ଡିକା ନନ୍ଦ ଏବଂ ମୂର୍ଚ୍ଛନା ମିଶ୍ର।
ମୁକେଶ ଅଫିସିଆଲ।